କହିଲି ନମସ୍କାର, ମୁଁ ଶାନ୍ତିଲତା ବାରିକ ଶୁକ୍ରବିହାର 66 ନମ୍ବର ୱାର୍ଡରୁ କହୁଛି। ଆମ ଘର ପାଖ ଡ୍ରେନ୍ରେ ସ୍ଲାବ୍ ପଡ଼ିନି, ବିଭିନ୍ନ ପ୍ରକାର ଅସୁବିଧା ହେଉଛି, ପାଣି ଠିକ୍ ଟାଇମ୍ରେ ଆସୁନି, ଯଦି ବା ଆସୁଛି କମ୍ ସମୟ ଆସୁଛି। ଏହି ସମସ୍ୟାର ସମାଧାନ କଲେ ଆମେ ପାଇବାସୀ ଉପକୃତ ହେବୁ। ହେଲା।